ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ରନ୍ଧା ଗ୍ୟାସ ସବସିଡି ବଢ଼ବାରୁ ରାଜ୍ୟର 53 ଲକ୍ଷ ନୁ ଅତକା ଉଜ୍ଜଳା ହିତାଧିକାରୀ ଲାଭ ପାଇବେ, କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାୟଗଡ଼ାର କଂସାରିଗୁଡ଼ାଠାରେ ପ୍ରସ୍ତାବିତ ଆଲୁମିନା ରିଫାଇନାରୀ ଲାଗି ଓଡ଼ିଶା ଖଡ଼ି ନିଗମ ଆର୍ ହିଣ୍ଡାଲକୋ ଭିତରେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। 8,000 କୋଟି ଟଙ୍କା ଖର୍ଚ୍ଚାତି ହେବାରକେ ଥିବାର ଇ ରିଫାଇନାରୀ ନୁ ରୋଜଗାର ପାଇବେ 5,000 ଲୋକ। ସିକିମ୍ର ବନ୍ୟାଥି ଓଡ଼ିଆ ଯବାନଙ୍କର ମୃତ୍ୟୁ। ଆଉ ସାହିତ୍ୟଥି ନୋବେଲ ପୁରସ୍କାର ପାଇବେ ଜନ୍ ଫୋସେ। ଏଥର ପୂରା ଖବର। କେନ୍ଦ୍ର ସରକାର ରନ୍ଧା ଗ୍ୟାସ ସବସିଡି ବଢ଼େଇଥିବାରୁ ରାଜ୍ୟର 53 ଲକ୍ଷ ନୁ ଅତକା ଉଜ୍ଜଳା ହିତାଧିକାରୀ ଲାଭ ପାଇବେ ବୋଲି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଉଜ୍ଜଳା ଯୋଜନାର ହିତାଧିକାରୀମାନଙ୍କ ଲାଗି ରନ୍ଧା ଗ୍ୟାସ ସିଲିଣ୍ଡର ପିଛା ସବସିଡି ଆର୍ 100 ଟଙ୍କା ବଢ଼ିଛି। ଆଗନୁ ଉଜ୍ଜଳା ଲାଭାର୍ଥୀମାନଙ୍କୁ 200 ଟଙ୍କାର ସବସିଡି ଦିଆଯାଉଥିଲା, ଯେନ୍ଟାକେ ବଢ଼େଇକରି ଏଛେନ୍ 300 ଟଙ୍କା କରାଯାଇଛି। ଆଇବା ବଛର ଆରମ୍ଭରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଥି ସ୍ଲିପର ସେବା ମୂଲ ହେବା ବୋଲି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ରେଲମନ୍ତ୍ରୀ ଶ୍ରୀ ବୈଷ୍ଣବ ସାମାଜିକ ଗଣମାଧ୍ୟମ ଏକ୍ସ ଥି ବନ୍ଦେ ଭାରତ ସ୍ଲିପର କୋଚ୍ ସୁବିଧା ବାବଦେ ଗୋଟେ ଫଟୋ ସେୟାର କରିଛନ୍। ଓଡ଼ିଶା ଖଣି ନିଗମ ଓଏମ୍ସି ଆର୍ ହିଣ୍ଡାଲକୋ ଭିତରେ ରାୟଗଡ଼ାର କଂସାରିଗୁଡ଼ାଠାରେ ହେବାରକେ ଥିବାର ଆଲୁମିନା ରିଫାଇନାରୀ ଲାଗି ଦରକାରୀ କଞ୍ଚାମାଲ ଯୋଗାବାର ନେଇକରି ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଉପସ୍ଥିତି ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଆର୍ ହିଣ୍ଡାଲକୋର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ବୁଝାମଣା ପତ୍ରଥି ସ୍ୱାକ୍ଷର କରିଛନ୍। ଇତାର ଜରିଏ ରାୟଗଡ଼ାଠାରେ 2 ମିଲିୟନ୍ ଟନ୍ ଆଲୁମିନା ରିଫାଇନାରୀ ଲାଗି କାମ ଆଗ୍କେ ବଢ଼୍ବା। ଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ ଯେ ଓଡ଼ିଶାନ ଶିଳ୍ପର ବଢ଼ତି ଆର୍ ବିକାଶ ଦିଗେ ଗୋଟିଏ ନୂଆ ଯାତ୍ରା ମୂଲ ହୋଇଛି। ଓଡ଼ିଶାକେ ପୂର୍ବ ଭାରତର ଶିଳ୍ପ ହବ୍ କରବାର୍ ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଲାଗି ରାୟଗଡ଼ାର ଜନସାଧାରଣ ପୂରା ଭାବେ ସମର୍ଥନ ଦେବାର୍ ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍। ସେ କହିଛନ୍ ଯେ 8,000 କୋଟି ଟଙ୍କା ଖର୍ଚ୍ଚାଥି ଇ ରିଫାଇନାରୀ ତିଆରି କରାଯାଉଛେ। ଇତାର ପ୍ରକଳ୍ପ ଜରିଏ 1,000 ଲୋକ ସିଧାସଳଖ ରୋଜଗାର ପାଇବେ ଆର୍ 4,000 ଲୋକ ପରୋକ୍ଷ ଭାବେ ରୋଜଗାର ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଆଇଏମ୍ଏମ୍ଟି ପ୍ରେକ୍ଷାଳୟନ ବିପିୟୁଟି ଟେକ୍ କାର୍ଣ୍ଣିଭାଲ 2023ର ଶୁଭାରମ୍ଭ କରିଛନ୍। ଏ ଅବସରରେ ସେ କହିଛନ୍ ଯେ ଏଛେନ୍ ଦେଶର ପ୍ରଗତି ସୁସ୍ଥତା ସବୁକିଛି ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭର କର୍ସି। ଏଛେନ୍ର ପ୍ରଯୁକ୍ତି ବିଦ୍ୟା ସାଙ୍ଗେ ଯୋଡ଼ି ହୋଇକରି ନିଜର ସାମଗ୍ରିକ ବିକାଶ ଦିଗେ କାମ କରବାରକେ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ଦକ୍ଷତା ବିକାଶ କ୍ଷେତ୍ରଥି ଓଡ଼ିଶା ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ଏ କ୍ଷେତ୍ରର ଦକ୍ଷତା ବିକାଶ କେନ୍ଦ୍ର ଗୋଟିଏ ପ୍ରମୁଖ ଅନୁଷ୍ଠାନ ହିସାବରେ କାମ କରୁଛି। ଏ ଅବସରରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଯେ ଓଡ଼ିଶା ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ କେନ୍ଦ୍ର ହୋଇଛି। ଇଠାନେ ଛାତ୍ରଛାତ୍ରୀମାନଙ୍କେ ଉଚ୍ଚମାନର ଶିକ୍ଷା ଦେବାର ସାଙ୍ଗେ ପ୍ରଯୁକ୍ତି ବିଦ୍ୟା ବାବଦେ ଶିକ୍ଷା ଉପରେ ବି ଜୋର୍ ଦିଆଯାଉଛି। ଏ ଅବସରରେ 5T ସଚିବ ଭିକେ ପାଣ୍ଡିଆନ୍, ଦକ୍ଷତା ବିକାଶ ଆଉ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, ବିପିୟୁଟିର କୁଳପତି ଅମୀୟ କୁମାର ରଥଙ୍କ ସହିତ ଉନିଆ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଏକ୍ସେଞ୍ଚର ତରଫ ଭୁବନେଶ୍ୱରର ବୈଷୟିକ ସେବା କେନ୍ଦ୍ର ସ୍ଥାପନା କରାଯିବା ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍। ଏହି କେନ୍ଦ୍ର ସ୍ଥାପନା ହେଲେ ରାଜ୍ୟର ଯୁଆନ ପିଢ଼ି ବୈଷୟିକ କ୍ଷେତ୍ରଥି ନୂଆ ସୁଯୋଗ ପାଇବେ। ରାଜ୍ୟ ସରକାର ଏହି କେନ୍ଦ୍ର ସ୍ଥାପନା କରବାର ଲାଗି ସବୁ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରତି ଦେଇଛନ୍। ସିକିମ୍ର ପ୍ରଳୟଙ୍କାରୀ ବନ୍ୟାଥି ଓଡ଼ିଆ ଯବାନ ସରୋଜ ଦାସଙ୍କର ମୃତ୍ୟୁ ହୋଇଛି। ଏ ବାବଦେ ସେନାବାହିନୀ ତରଫ ତାଙ୍କର ପରିବାରକେ ଜଣାଇ ଦିଆଯାଇଛି। ସରୋଜଙ୍କର ମୃତ୍ୟୁ ଖବର ପାଇକରି ତାଙ୍କର ଜନ୍ମ ଜାଗା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗାଁ ସହିତ ସାରା ରାଜ୍ୟ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ଶୋକବାର୍ତ୍ତାଥି କହିଛନ୍, ଦେଶ ସେବାଥି ସରୋଜଙ୍କର ବଳିଦାନ ସବୁବେଳେ ମନେ ରହିବା, ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରବାର ସହିତ ଶୋକସନ୍ତପ୍ତ ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ସିକିମ୍ର ବାଦଲଫଟା ବର୍ଷା ହୋଇକରି ବନ୍ୟା ହେବାରୁ ଭାରତୀୟ ସେନାର 23 ଜଣ ଯବାନ ନିଖୋଜ ହୋଇଥିଲେ। ଶ୍ରୀ ଦାସ ସେମାନଙ୍କର ଭିତରୁ ଝନେଆନ୍। ଗଲାକାଲିଠାନୁ ସେ ନିଖୋଜ ଥିଲେ ଆଉ ଆଇସ୍ ତାଙ୍କର ମଲାଦି ହିଁ ଠାବ ହୋଇଛି। ସରୋଜ ଦାସ 2012 ମସିହାନ ସେନାବାହିନୀଥି ଯୋଗ ଦେଇଥିଲେ। କେନ୍ଦ୍ର ରେଲ୍ ଆଉ ବୟନ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦୋଷ ଆଜି ଓଡ଼ିଶା ଗସ୍ତ ନ ଆସିକରି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ଗସ୍ତ କରିଛନ୍। ରାଷ୍ଟ୍ରମନ୍ତ୍ରୀ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଥି ଯୋଗ ଦେବାର ସହିତ ଦିଲ୍ଲୀ ନ ହେବାରକେ ଥିବାର ଅମୃତ ବାଟିକା ଲାଗି ଅମୃତ କଲସ ଥି ମାଟି ସଂଗ୍ରହ କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନରୱେର ଲେଖକ ଆର୍ ନାଟ୍ୟକାର ଜନ୍ ଫୋସେଙ୍କୁ ସାହିତ୍ୟ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି 2023 ବଛରର ନୋବେଲ ପୁରସ୍କାର ପ୍ରଦାନ କରାଯିବା ବୋଲି ଷ୍ଟକହୋମ୍ଠାରେ ଆଜି ନୋବେଲ କମିଟି ତରଫ ଘୋଷଣା କରାଯାଇଛି। ଜନ୍ ଫୋସେଙ୍କ ନାଟକ ଆର୍ ଗଦ୍ୟ ସମାଜର ଦୁର୍ବଳ ଆର୍ ଅବହେଳିତ ବର୍ଗର ଲୁକର ଲାଗି ସ୍ୱର ଉତ୍ତୋଳନ କରିଛି। ଓଡ଼ିଶାର ବୀରପୁତ୍ର ବାଜି ରାଉତଙ୍କର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମର ଗୋଟିଏ ପୋଷ୍ଟ ଜରିଏ ବୀର ସ୍ୱାଧୀନତା ସଂଗ୍ରାମୀ ଆର୍ ଦେଶର ସବୁନୁ ଛୋଟ ଶହୀଦ ବାଜି ରାଉତଙ୍କର ଜୟନ୍ତୀ ଅବସରରେ ତାଙ୍କୁ ଶ୍ରୋତା କରିଛନ୍। ମୁଖ୍ୟମନ୍ତ୍ରୀ ତାଙ୍କର ପୋଷ୍ଟ ଥି ଲେଖିଛନ୍ ଯେ ମାତ୍ରକ 12 ବଛର ବୟସେ ଦେଶର ସ୍ୱାଧୀନତା ଲାଗି ସେ ଦେଖାଇଥିବାର ବୀରତ୍ୱ ଆର୍ ପରାକ୍ରମ ହରମେଶା ପ୍ରେରଣାର ଉତ୍ସ ହୋଇକରି ରହିବା। ସେନ୍ତା କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଆଉ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ଶହୀଦ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ତାଙ୍କର ସାହସ ଆର୍ ସ୍ୱାଭିମାନ ସବୁବେଳେ ଯୁବପିଢ଼ିକେ ଅନୁପ୍ରାଣିତ କରୁଥିବା ବୋଲି କହିଛନ୍। ଢେଙ୍କାନାଳ ସହର ବାଜି ଚୌକଠାରେ ଥିବାର ବାଜି ରାଉତଙ୍କର ପ୍ରତିମୂର୍ତ୍ତି ଥି ଆଜି ଭିନ୍ ଭିନ୍ ଅନୁଷ୍ଠାନ ତରଫ ଫୁଲମାଲ ଅର୍ପଣ କରାଯାଇଛି। ଇନ ଜଣାଇ ଦିଆଯାଇପାରେ ଯେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ନୀଳକଣ୍ଠପୁର ଗାଁ 1926 ମସିହା ଆଜିର ଦିନେ ବାଜି ରାଉତ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ଶିକ୍ଷକ ଦିବସ ସବୁ ସ୍ତରନ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଶିକ୍ଷକମାନଙ୍କର ଭୂମିକା ବାବଦେ ଲୋକକୁ ସଚେତନ କରବାର ଲାଗି ଆର୍ ପୃଥିନ ଶିକ୍ଷକମାନଙ୍କର ସ୍ଥିତି ସୁଧାର ଆନବାରଟା ଆଜିର ଦିନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଚଳିତ ବଛରର ଇ ଦିବସର ବାର୍ତ୍ତା ହେଉଛି ଆମେ ଚାହୁଁଥିବାର ଶିକ୍ଷା ଲାଗି ଆମେ ଦରକାର କରୁଥିବା ଶିକ୍ଷକ। ଶିକ୍ଷକର ଅଭାବକେ ଦୂର କରବାରଟା ସାରା ପୃଥି ଲାଗି ଜରୁରୀ ଆଏ। ବୌଦ୍ଧ ଜିଲ୍ଲା ତେଲିବନ୍ଥାନେ ସାଇବର ସେଫ୍ଟି କ୍ୟାମ୍ପେନ୍ ହୋଇଯାଇଛି। ଲୋକମାନେ ସାଇବର ଅପରାଧନୁ କେନ୍ତା ସୁରକ୍ଷିତ ରହିପାରିବେ ସେ ବାବଦେ ପଥପ୍ରାନ୍ତ ନାଟକ ଜରିଏ ସଚେତନ କରାଯାଇଥିଲା। ସିଆଡ଼େ ଗାନ୍ଧୀ ଜୟନ୍ତୀ ଦିନ ସାଇବର ଅପରାଧ ବାବଦେ ସଚେତନତା ରଥ ଜିଲ୍ଲାର ଭିନ୍ ଭିନ୍ ଗାଁ ଯାଇକରି ଲୋକଙ୍କୁ ସଚେତନ କରୁଛି। ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ କାର୍ଯ୍ୟାଳୟଠାରେ ସଂସାଧନ ସଭ୍ୟମାନଙ୍କର ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଶିବିରଟି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନ୍ସନ୍ ଯୋଜନା, ମମତା ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡ଼ା ଆମ ଓଡ଼ିଶା, ନବୀନ ଓଡ଼ିଶା ଆର୍ 5T ହାଇସ୍କୁଲ ରୂପାନ୍ତରଣ ବାଗିର ଭିନ୍ ଭିନ୍ ଯୋଜନା ବାବଦେ ସଭ୍ୟମାନଙ୍କୁ ସୂଚନା ଦିଆଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ସଂଖ୍ୟା ବଢ଼ବାରକେ ଲାଗିଛି। ଗଲା 24 ଘଣ୍ଟା ଭିତରେ 2 ନୂଆ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍। ଇତାକେ ମିଶାଇକରି ଜିଲ୍ଲାର ପଜିଟିଭ୍ ସଂଖ୍ୟା 330 ବଢ଼ିଛେ। ଲୋକେ ଇଟାକେ ନାଇଁ ଡରବାରକେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଛନ୍। କାହାରିଠାରେ ସ୍କ୍ରବ୍ ଟାଇଫସ୍ ରୋଗର ଲକ୍ଷଣ ଦେଖାଦେଲେ ତୁର୍ତ୍ତି ଡାକ୍ତରଖାନାକେ ଯାଇକରି ଡାକ୍ତରଙ୍କର ପରାମର୍ଶ ନେବାରକେ, ଉଷୋ ଖାଇବାରକେ ସେ ଲୋକକୁ କହିଛନ୍। କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କର ପବିତ୍ର ଛତରଯାତ୍ରା ବାବଦେ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡିଙ୍କର ଅଧ୍ୟକ୍ଷତାଟି ହୋଇଥିବାର ବୈଠକଟି ଆଇବା 22 ତାରିଖ ଦିନ ହେବାରକେ ଥିବାର ମା' ମାଣିକେଶ୍ୱରୀଙ୍କର ଛତରଯାତ୍ରା ବାବଦେ ଆଲୋଚନା କରାଯାଇଥିଲା। ଇ ଛତରଯାତ୍ରାଥି ଘୁମରା ଦଲକେ ଛାଡ଼ିଦେଲେ ଅଲଗା ସାଂସ୍କୃତିକ ଦଲ ଭିଲ୍ ଅଂଶଗ୍ରହଣ କରିବେ। ଛତରଯାତ୍ରା ଆଗନୁ ସହରର ରାସ୍ତା ମରାମତି, ନାଲ ନର୍ଦ୍ଦମା ସଫାସୁତୁରା, ପାନୀୟ ଜଲ ଯୋଗାଣ, ବିଜୁଳି ଯୋଗାଣ, ବୁଲା ଗାଈଗୋରୁ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ରକ୍ଷା ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ବୋଡେନ୍ ବ୍ଲକର ସୁନାପୁର ଗ୍ରାମ ପଞ୍ଚାୟତ ଅଧୀନତି ଥିବାର ସର୍ଦ୍ଧାପୁର ଗାଁ ସଂକଳ୍ପ ସପ୍ତାହ ପାଳିତ ହେଉଛି। ଏ ଅବସରରେ ପଞ୍ଚାୟତବାସୀ ଗାଁ ଚାରିକୁତି ସଫାସୁତର ରଖବାର ସହିତ ସ୍କୁଲ, ଆଙ୍ଗନବାଡ଼ି, ପଞ୍ଚାୟତ ଆର୍ ବ୍ଲକକେ ସଫା ରଖବା ଲାଗି ସଂକଳ୍ପ ନେଇଛନ୍। ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ସଚେତନ ରେଲିଥି ଭାଗ ନେଇକରି ଗାଁ ପରିକ୍ରମା କରିଥିଲେ। ଗାଁର 9 ସ୍ୱୟଂ ସହାୟକ ଦଲ ସଚେତନ ରେଲିଥି ଭାଗ ନେଇକରି ଲୋକମାନଙ୍କୁ ସଫାସୁତୁରା ବାବଦ ବୁଝାଇଥିଲେ। ଶେଷ ମୁଖିଆ ଖବର ଫେରିଘାଏ ରନ୍ଧା ଗ୍ୟାସ ସବ୍ସିଡି ବଢ଼ବାନୁ ରାଜ୍ୟର 53 ଲକ୍ଷ ଅତକା ଉଜ୍ଜଳା ହିତାଧିକାରୀ ଲାଭ ପାଇବେ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାୟଗଡ଼ାର କଂସାରିଗୁଡ଼ାଠାରେ ପ୍ରସ୍ତାବିତ ଆଲୁମିନା ରିଫାଇନାରୀ ଲାଗି ଓଡ଼ିଶା ଖଣି ନିଗମ ଆର୍ ହିଣ୍ଡାଲକୋ ଭିତରେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର। 8,000 କୋଟି ଟଙ୍କା ଖର୍ଚ୍ଚ ହେବାରକେ ଥିବା ରିଫାଇନେରୀ ରୋଜଗାର ପାଇବେ 5,000 ଲୋକ। ସିକିମ୍ର ବନ୍ୟା ଥି ଓଡ଼ିଆ ଯବାନଙ୍କର ମୃତ୍ୟୁ ଆଉ ସାହିତ୍ୟ ଥି ନୋବେଲ ପୁରସ୍କାର ପାଇବେ ଜନ୍ ଫୋସେ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।